Vasudevaya. Om Namo Bhagavate Vasudevaya. Hare Krishna. Aaj hame Srimad Bhagavad Gita tritiya adhyaya 25 shlokar katha arambha kariba. Gatakali hame 24 shlokar paryanta alochana karithile. Bhagavan kahuchanti कर्तव्य नहीं नमे पार्थास्त कर्तव्यम त्रिशु लोकेश किंचन किंतु भगवान तथा जी कार्य करुछंती यदि भगवान कार्य न करिवे ताले ए शंकर वर्ण शंकर जात होवे एवं समस्ते ध्वंस होइजिबे उपहन्या मिमं प्रजा तेणु एटी आमे कथा विश्राम देइथिले आज 25 श्लोक कथा आरंभ करिवा सप्ता कर्माणि अविद्वांस यथा कुर्वन्ति भारत पूज्यान विद्वान तथा शक्त चिकित्सु लोक संग्रह जेभली भाव सक्ता कर्माणी अविद्वांस यथा कुर्वन्ति भारत जो मैंने मूर्ख व्यक्ति मैंने जो विद्वान नुहति से मैंने जेभली भाव कर्म प्रति आसक्त रही कार्य करती सक्ता कर्माणी अविद्वांस यथा कुर्वन्ति भारत पूज्यान विद्वान तथा शक्त चिकित्सु लोक संग्रह अविद्वान व्यक्ति व मूर्ख व्यक्ति मैंने जो कार्य करती कार्य आसक्त होकरी विद्वान व्यक्ति मैंने से भाव कार्य करेंगे आसक्त होकर्य करेंगे आसक्ति रही आसक्ति युक्त कार्य करेंगे चिकित्सा लोक संग्रह कहीं करेंगे ना लोक शिक्षा देवाई दुईटा जाक बाहर देखा एका भाई तो कर्म आसक्ति रही कार्य कर दुईज जाक कर्म करते फल पूरा विपरीत रही गोटे आमको बंधन कर गोटे आमको भगवान पाक नहीं प्रतिश्लोक प्रभुपाद महाराज कहते कृष्ण चेतना थी व्यक्ति और कृष्ण चेतनाहीन व्यक्तिर कामना भिन्न भिन्न प्रकार से कामनार ही से चिन्ह ना जानव एका कर्म से मैंने बिजनेस करजनेस कर बाहर को विधायक लगे एका भाई बिजनेस करती ये भी बिजनेस करती आमको आम के शुणीचु कथा तुम्हें जमी बुझु आम भी सेम बुझु एका सब तुम्हें बुझ आम बुझु कि गोटे बुझा द्वारा जो भगवत धाम को जीव गोटे बुझा द्वारा नर्क को जीव से बुझी पार ना से तेणु जड़े इंद्रिय तृप्ति विधान निमित्त व्यस्त आउ जे कृष्ण व आनंद व सतोष निमित्त व्यस्त दिज व्यस्त जड़े हूँ निज इंद्रिय तृप्ति आज जे भगवान को कमी आनंद दिजिव प्रभुपाद महाराज आरंभ रे कृष्ण चेतना आंदोलन आरंभ रे बहुत प्रकार समालोचना करा जाइतिला मैंने कहले जे संवाद कहले आपण साधु व्यक्ति आपण कहीं एत सब रोल्स रॉयल्स सब अमेरिका सब बहुत कॉस्टली कार से जाते आपण शरीर मैंने आंगुठी सब बहुत सुंदर सुंदर बहुत मूल्यवान मोदी पिंधि बहुत ड्रेस सुंदर भाव में बहुत घंटा बढ़िया घंटा पिंधि ये सब कर बहुत ऐश्वर्यशाड़ी प्रासाद रोचे कहीं कहीं कर साधु लोक सरल जीवन जापन करवा कथा ना आम जदि ये भाव में न करूँ सरल भाव में गोटे वृक्षमूल रही तेल कई आसवे ना तुम कहीं आस न था आम आज ये भाव ऐश्वर्यशाड़ी थी समस्त आसिक भुवनेश्वर आमर जो मंदिर रही इस्कन मंदिर सीआरपी आप जाती भुवनेश्वर केवनेश्वर केुणा सीटी केुणा सब अनुष्ठान सब रही आमर 1992 मसीह मंदिर है तथा टूरीस्ट मैंने समस्त आसती इस्कन भुवनेश्वर को आसती कारण ये ऐश्वर्य रही भाव में चाकचक्य रही आकर्षण रही समस्त आसती दर्शन करने विशेष भाव में आम इस्कन ओडिशा बाहर इस्कन संध्या समय सब आसती कहीं से समय नृत्य गीत होर्तन चल थ आड़ती होते समस्ते आकर्षित हो जाती समस्ते आसिक मुझे इस्कन आई कौट कीर्तन हो बुझी बुझे आस पहुँची इस्कन पाखे भुवनेश्वर से मुझे 1993 मसीह मोर आकर्षण आसला कौटी महामंत्र हो जी से शुणी बा कीर्तन भाग नेबी ତେଣୁ ବହୁତ ସ୍ଥାନରେ ବୁଲି 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 ଲାଷ୍ଟକୁ ଆସି ମୁଁ ଇସ୍କନରେ ପହଞ୍ଚିଲି। ଦେଖିଲି ସନ୍ଧ୍ୟାବେଳେ ବହୁତ ସୁନ୍ଦର କୀର୍ତ୍ତନ ହେଉଛି, ନୃତ୍ୟ ଗୀତ ସବୁ ଚାଲିଛି, ନୃତ୍ୟ କରୁଛନ୍ତି ଭକ୍ତମାନେ, ତେଣୁ ମୋତେ ବହୁତ ଆନନ୍ଦ ଲାଗିଲା। ତାପରେ ମୁଁ ଇସ୍କନରେ ଆସିଲି, ଆରମ୍ଭ କଲି, ଇସ୍କନକୁ ଆସିବା ଆରମ୍ଭ କଲି। ତାପରେ ଚାଲିଲା 93-94ରୁ ଚାଲିଛି ଏପର୍ଯ୍ୟନ୍ତ। ଜଣଙ୍କର ପୂର୍ଣ୍ଣ ସନ୍ତୋଷ ପ୍ରାପ୍ତ ହେବ, ସମସ୍ତ ଇନ୍ଦ୍ରିୟମାନେ ଆମେ ଯେଉଁ ଭୌତିକ ସୁଖ ପ୍ରାପ୍ତ ପାଇଁ ଧାଇଁଛେ, ଭୌତିକ ସୁଖ ପ୍ରାପ୍ତ ହେଉଛେ, ସେ ସୁଖଟା ପ୍ରକୃତ ସୁଖ ନୁହଁ। କିନ୍ତୁ ଏ ଯେଉଁ ଏଥିରେ ଯେଉଁ ସୁଖ ରହିଛି, ଏଇଟା ପ୍ରକୃତ ସୁଖ, ଏ ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯାଉଥିବ। ତେଣୁ ଏଠି ପ୍ରଭୁପାଦ ଭଗବାନ କହୁଛନ୍ତି ଯେ ଯେଉଁଭଳି ଭାବରେ ଜଣେ ଅବିଦ୍ୱାନ ବ୍ୟକ୍ତି ବା ମୂର୍ଖ ବ୍ୟକ୍ତି ଯେଉଁଭଳି ଭାବରେ କାର୍ଯ୍ୟ କରୁଛି, ଆସକ୍ତିଯୁକ୍ତ କାର୍ଯ୍ୟ କରୁଛି, ସେଇଭଳି ଭାବରେ ବିଦ୍ୱାନ ବ୍ୟକ୍ତି ମଧ୍ୟ ସେଇଭଳି ଭାବରେ ବିଦ୍ୱାନ କହିଲେ ଜଣେ ଭକ୍ତ, ଭକ୍ତ ହିଁ ପ୍ରକୃତରେ ବିଜ୍ଞ ବ୍ୟକ୍ତି। ଯେଇ ଜନ କୃଷ୍ଣ ଭଜେ ସେବଳ ଚତୁର ବୋଲି କୁହାଯାଏ। ଭଗବାନଙ୍କର ଭଜନ କରୁନାହିଁ ମାନେ ସେ ପ୍ରକୃତରେ ବୁଦ୍ଧିମାନ ନୁହନ୍ତି। ଯେଉଁମାନେ ଭଗବାନଙ୍କୁ ଭଜନ କରୁଛନ୍ତି ସେମାନେ ହିଁ ପ୍ରକୃତରେ ବୁଦ୍ଧିମାନ। ଭାଗବତ ଏକାଶକନ୍ଦରେ ସେ କଥା କୁହାଯାଇଛି, ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ସୁମେଧସ। କଳିଯୁଗରେ ଏଇ ସଂକୀର୍ତ୍ତନ ଯଜ୍ଞରେ ଯେଉଁମାନେ ଯୋଗଦାନ କରନ୍ତି ସେମାନେ ହେଉଛନ୍ତି ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି। ତେଣୁ ଏଇଭଳି ଭାବରେ ଜଣେ ଭକ୍ତ ମଧ୍ୟ ସେଇଭଳି ଭାବରେ କାର୍ଯ୍ୟ କରିବ, ନୁହଁ ଆମର ଯେଉଁ କଥା ରହିଛି ଓଡ଼ିଆରେ ମଠରେ ଖାଇ ଖଟରେ ଶୋଉଛନ୍ତି ନା, ଇଏ ଭଗବାନ ଭଜନ ରହିଛନ୍ତି ଭଗବାନ ଭକ୍ତ, ସେ ଶୋଇଲେ ମଧ୍ୟ ସେ ଭକ୍ତି, ସେଇଟା ଭକ୍ତି କୁହାଯିବ। କାରଣ ସେ ଯେଉଁ ରେଷ୍ଟ ନେଉଛି ବା ବିଶ୍ରାମ ନେଉଛି, ପୁଣି ଉଠିଲେ ଭଗବାନଙ୍କ ସେବା କରିବ, ସେ ଯାହା କିଛି କରୁଛି ସେଇଟା ଭଗବାନଙ୍କ ସେବାରେ ଯାଉଛି। ତେଣୁ ସେ ସବୁବେଳେ ସେ ଭଗବାନଙ୍କ ସେବାରେ ପ୍ରଭୁପାଦ ମହାରାଜ ଏଭଳି ବ୍ୟବସ୍ଥା କରିଛନ୍ତି, ସକାଳୁ ଉଠି ରାତି ପର୍ଯ୍ୟନ୍ତ ଯେଉଁମାନେ ଇସ୍କନକୁ ବିଶେଷ ଭାବରେ ସମାଲୋଚନା କରନ୍ତି, ଆମର ଶ୍ରୀମଦ ଗୌରବନ୍ଦ ସେ ମହାରାଜଙ୍କୁ ଜଣେ ଏଭଳି ଭାବରେ କହିଥିଲେ, କହିଲେ ଆପଣ କିଛି କାମ ନାହିଁ, ମଠରେ ଖାଇ ଖଟରେ ଶୋଉଛନ୍ତି ନା, ଆପଣ ଆସନ୍ତୁ ମଠରେ ଖାଇ ଖଟରେ ଶୋଇବେ, ଆମେ ଆପଣଙ୍କୁ ନିମନ୍ତ୍ରଣ କରୁଛନ୍ତି, ଆପଣ ଆସନ୍ତୁ। ସକାଳୁ 3 ଯେତେବେଳେ ଉଠିବାକୁ ପଡ଼ିବ, ଆରେ ବାପରେ ବାପ, ଇଏ ଏତେ ରାତିରେ ଉଠିବ? ମୁଁ ଆମର ଯେତେବେଳେ ଥିଲି ଅଫିସରେ ପୁରୀରେ DIG ଅଫିସରେ ଥିଲି, ଆମର ଅଡିଟ୍ ଅଫିସ୍ ଥିଲି, ସେହି ସମୟରେ ଆମେ ଆମର ଯେ ମୁଖ୍ୟ ଥିଲେ ଅଫିସର ମୁଖ୍ୟ, ଆମେ ଭୁବନେଶ୍ୱରରୁ ଫେରୁଥିଲୁ, ଗୋଟେ ଆମର କାର୍ଯ୍ୟ ଥିଲା ଭୁବନେଶ୍ୱର, ଆମ ହେଡ଼ ଅଫିସ୍ AG ଅଫିସ୍, ଫେରିଲା ବେଳେ ଏମିତି କଥା ହେଉ, ମୋତେ ସେ ପଚାରିଲେ କେତେବେଳେ ଉଠୁଛନ୍ତି, ମୁଁ କହିଲି 3 ନା, 3 ଉଠି କ'ଣ କରୁଛ, 3 ଉଠି କ'ଣ କରୁଛ, 3 ଦିନ 9 ହେଲେ କେହି ଉଠିବେ ନାହିଁ, ଅଧଘଣ୍ଟା ଭିତରେ ରେଡ଼ି ହୋଇକି ପଳେଇବେ ଅଫିସ୍ ସାର୍ ନ। ତେଣୁ ଏ ଲୋକମାନେ ବୁଝିପାରିବେ ନାହିଁ, ଯା ନିଶା ସର୍ବ ଭୂତାନାମ ଯସ୍ୟାଙ୍ଗ ଜାଗୃତି ସଂଯମୀ ଯସ୍ୟାଙ୍ଗ ଜାଗୃତି ଭୂତାନି ସା ନିଶା ପଶ୍ୟତୁ ମୁନି, ଭଗବତ ଗୀତା 2 ଅଧ୍ୟାୟରେ ଏକଥା କୁହାଯାଇଛି। ଯେଉଁଟା ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ରାତ୍ରି ସଦୃଶ, ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ଏଇଟା ଦିବସ ସଦୃଶ, ଏବଂ ତା'ର ବିପରୀତ ମଧ୍ୟ, ଯେଉଁଟା ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ରାତ୍ରି ସେଇଟା, ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ଯେଉଁଟା ଦିବସ, ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ସେଇଟା ରାତ୍ରି, ଏଇଭଳି ଭାବରେ ସେମାନେ ବୁଝିପାରିବେ ନାହିଁ, ଏ କୃଷ୍ଣ ଚେତନା ବିଷୟରେ ସେମାନେ ଜାଣିପାରିବେ ନାହିଁ। ତେଣୁ ଏମାନେ ଏଇଭଳି ସେଇଭଳି ଭାବରେ କାର୍ଯ୍ୟ କରିବେ, ଭଗବାନଙ୍କ ନିମିତ୍ତ କାର୍ଯ୍ୟ କରିବେ, ନୁହଁ ଅଳସ୍ୟ ଭାବରେ ଅଳସ୍ୟ ପରାୟଣରେ ସବୁ ହେବ, ହଁ ହେଲେ ହେବ ନହେଲେ ନାହିଁ, ନା ସେସବୁ ନୁହଁ। ଯେଉଁଭଳି ଭାବରେ ଜଣେ ମୂର୍ଖ ବ୍ୟକ୍ତି ବହୁତ ଆସକ୍ତି ଭାବରେ କାର୍ଯ୍ୟ କରୁଛି, ସକାଳୁ ଉଠି ରାତି ପର୍ଯ୍ୟନ୍ତ କାର୍ଯ୍ୟ କରୁଛି, ସେଇଭଳି ଭାବରେ ଭଗବାନଙ୍କର ସେବା ମଧ୍ୟ ସେଇଭଳି ଭାବରେ ହେବ। ରାତି 3 ସକାଳ 3 ଭୋର 3 ରାତି 9 ପର୍ଯ୍ୟନ୍ତ, ମଝିରେ 6 କେବଳ ରେଷ୍ଟ, ଆଉ ସବୁ ଚାଲିବ ଭଗବାନଙ୍କ ସେବା। ସେ 6 ଯେଉଁ ରେଷ୍ଟ ରହୁଛି ସେଇଟା ମଧ୍ୟ 6 ନା କେତେ 9 ରହୁଛି, 9 ସକାଳ 3। ତେଣୁ ଇଏ ଯେଉଁ ବିଶ୍ରାମ ଜଣେ ନେଉଛି ମଧ୍ୟ ସେଇଟା ମଧ୍ୟ ଭଗବାନ ଭକ୍ତିରେ ଯାଉଛି, ଯାହା ଭକ୍ତି ଯାହା କରେ ସବୁ ଭଗବାନଙ୍କର ଭକ୍ତ ଯାହା କରେ ସେ ସବୁ ଭଗବାନ ଭକ୍ତିରେ ଯାଉଛି। ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର ଉଦାହରଣ ଦେଇଛନ୍ତି ପର୍ପଟରେ ଗୋଟେ ସ୍ଥାନରେ, ଯେ ପଞ୍ଚମ ସ୍କନ୍ଧରେ ଗୋଟେ ଶ୍ଳୋକ ଉପରେ ଭାଷ୍ୟ ଦେଇକି ପ୍ରଭୁପାଦ ମହାରାଜ କହିଛନ୍ତି ଯେ ସେ ଯାହା କରେ ସବୁ କିଛି ଭଗବାନଙ୍କର ଉଦ୍ଦେଶ୍ୟରେ ହିଁ କରେ। ସେ ଇଟ୍ସ ଫର୍ କୃଷ୍ଣ, ସ୍ଲିପ୍ସ ଫର୍ କୃଷ୍ଣ, ୱାକ୍ସ ଫର୍ କୃଷ୍ଣ, ଏଇଭଳି ଭାବରେ ଗୋଟେ ଶ୍ଳୋକରେ ଭାବାର୍ଥରେ ପ୍ରଭୁପାଦ ମହାରାଜ କହିଛନ୍ତି। ଯେମିତି ଆମର ବର୍ତ୍ତମାନ ଚାଲିଥିଲା କ୍ରିକେଟ ଚାଲିଥିଲା ୱାର୍ଲଡ କପ୍, ଲୋକମାନେ କ୍ରିକେଟ ପ୍ରେମୀମାନେ ରାତିରେ ଶୋଇଲା ବେଳେ ମଧ୍ୟ ବିଳିବିଳି ହେଉଥିବେ କେତେ ହେଲା ସ୍କୋର, ଅଫିସରେ ମଧ୍ୟ କାର୍ଯ୍ୟ ନକରି ଏତେ ସ୍କୋର ହେଲା, ଏତେ ହେଲା, କେତେ ହେଲା ସବୁ ଚାଲିଥିବ, ତାଙ୍କର ଆଲୋଚନା ଇଏ ଏମିତି କରିଦେଲା ସେମିତି କରିଦେଲା ବୋଲି ଚାଲିଥିବ। ସେଇଭଳି ଭାବରେ ଜଣେ ଭକ୍ତ ମଧ୍ୟ ସେଇଭଳି ଭାବରେ, କେଉଁଠି ସେ ଶ୍ଳୋକଟି ଅଛି ଦେଖିବାକୁ ପଡ଼ିବ। ତେଣୁ ସେସବୁ ଯାହା କରନ୍ତି ସବୁ ଭଗବାନଙ୍କ ଉଦ୍ଦେଶ୍ୟରେ କରନ୍ତି। ପଞ୍ଚମ ସ୍କନ୍ଧରେ ଅଛି ସେ ଶ୍ଳୋକଟି, ମୁଁ କାହିଁ ପାଉନି ଏଠି। ଯାହା କିଛି କରିବେ ସେମାନେ ୱାର୍କସ୍ ଫର୍ କୃଷ୍ଣ, ସ୍ଲିପ୍ସ ଫର୍ କୃଷ୍ଣ, ଥିଙ୍କସ୍ ଅଫ୍ କୃଷ୍ଣ, ତେଣୁ ଯାହା ସେ କରିବେ ସବୁ ଭଗବାନଙ୍କ ଉଦ୍ଦେଶ୍ୟରେ କରୁଛନ୍ତି। ପାଉନି ସେ ଶ୍ଳୋକଟି, ବହୁତ ସୁନ୍ଦର ଭାବରେ ସେଇଟା ଲେଖା ହେଇଛି। ମୁଁ ଅଧିକାଂଶ କ୍ଲାସ୍ରେ କହୁଥିଲି ସେଇଟା, ବହୁତ ଦିନ ହେଲା ବନ୍ଦ ହୋଇଗଲାଣି, ଏଠି ତ ଆମର ପ୍ରାୟ କ୍ଲାସ୍ ହେଉନି ସେମିତି, ତେଣୁ ମୁଁ ଭୁଲିଗଲାଣି। ସବୁକିଛି ଭଗବାନ ସବୁକିଛି ସେମାନେ ଯାହା କରିବେ ସବୁ କୃଷ୍ଣଙ୍କ ସମ୍ବନ୍ଧୀୟ କଥା, ନିର୍ବନ୍ଧ କୃଷ୍ଣ ସମ୍ବନ୍ଧୀୟ ଯୁକ୍ତ ବୈରାଗ୍ୟ ଉଚ୍ଚତେ, ଯାହା କିଛି କରିବେ ସବୁ ଯୁକ୍ତ କ'ଣ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧ ଭଗବାନଙ୍କ ସହିତ ଯୁକ୍ତ, ସେସବୁ ଏଇଟା ଯୁକ୍ତ ବୈରାଗ୍ୟ ବୋଲି କୁହାଯାଏ, ଯୁକ୍ତ ବୈରାଗ୍ୟ ଉଚ୍ଚତେ। ତେଣୁ ଜଣେ ଭକ୍ତ ସେ ମଧ୍ୟ ଆମର ପ୍ରଭୁପାଦ ମହାରାଜ ଦେଖୁନାହାନ୍ତି, 69 ବର୍ଷ 70 ବର୍ଷ ବୟସରେ ସିଏ ଗଲେ ପାଶ୍ଚାତ୍ୟ ଜଗତକୁ ଗଲେ, ସେ ଯେଉଁ ପରିଶ୍ରମ କରିଛନ୍ତି, ଯେଉଁ ତପସ୍ୟା କରିଛନ୍ତି, ଯେଉଁ କାର୍ଯ୍ୟ କରିଛନ୍ତି ସାଧାରଣ ବ୍ୟକ୍ତି କରିପାରିବ ନାହିଁ, ଗୋଟେ ଚିନ୍ତା କରିପାରିବ ନାହିଁ। 12 ବର୍ଷରେ ସେ ସମଗ୍ର ପୃଥିବୀକୁ 14 ଥର ପରିକ୍ରମା କରିଥିଲେ, ସମଗ୍ର ପୃଥିବୀରେ 108ଟି ମନ୍ଦିର, ବିଭିନ୍ନ କ'ଣ ବିଭିନ୍ନ ଦେଶରେ 108ଟି ମନ୍ଦିର ସ୍ଥାପନ କରିଛନ୍ତି, ହଜାର ହଜାର ବହି, ଏ ହଜାର ହଜାର ଶିଷ୍ୟ, 10,000ରୁ ଅଧିକ ଉର୍ଦ୍ଧ୍ୱ ଶିଷ୍ୟ ସେ ଗ୍ରହଣ କରିଛନ୍ତି। ପ୍ରତିଦିନ ସେ 64 ମାଳା ଜପ କରନ୍ତି, ଆମକୁ 16 ମାଳା କହିଛନ୍ତି ଜପ କରିବା ପାଇଁ, ନିଜେ 64 ମାଳା ଜପ କରୁଥିଲେ। ଅନେକ ଶାସ୍ତ୍ର ସବୁ ରଚନା, ଗୋଟିଏ ଶାସ୍ତ୍ର ରଚନା କରିବା କେତେ କଷ୍ଟ, ରଚନାମାନେ ଭାଷ୍ୟ ଦେଇଛନ୍ତି, ଗୋଟିଏ ଶାସ୍ତ୍ରକୁ ସେ ଲେଖିବା ମାନେ କେତେ କଷ୍ଟ, କିନ୍ତୁ ଏତେ ଭଗବତ ଗୀତା, ଭାଗବତ, ଚୈତନ୍ୟ ଚରିତାମୃତ, ଈଶ୍ୱପନିଷଦ, ଆହୁରି ଅନ୍ୟାନ୍ୟ ବହି ସବୁ ରଚନା କରିଛନ୍ତି, ଗ୍ରନ୍ଥ ସବୁ ରଚନା କରିଛନ୍ତି। କେଉଁ ଶାସ୍ତ୍ରରେ କ'ଣ ଅଛି ସେ ଯାହା ସବୁ କହିଛନ୍ତି ସବୁ ଟେପ୍ ରେକର୍ଡିଂ ହେଇକି ରହିଛି, ଯାହା କହିଛନ୍ତି ପ୍ରତି ୱାର୍ଡ଼ ତାଙ୍କର ରେକର୍ଡିଂ ହେଇକି 36ଟି ଭଲ୍ୟୁମ୍ ରହିଛି କନ୍ଭରସେସନ୍, ଆହୁରି ଏବେ ମଧ୍ୟ ଚାଲିଛି ତାଙ୍କର ଯାହା ସବୁ କହିଛନ୍ତି ସବୁ ବହି ଆକାରରେ, ପୁସ୍ତକ ଆକାରରେ ଡିପି ବାହାରୁଛି, ସବୁ ପ୍ରକାଶନ ହେଉଛି। 70 ବର୍ଷ ବୟସରେ ସେ ସବୁ କାର୍ଯ୍ୟ କରୁଥିଲେ, ଚିନ୍ତା କରିପାରିବେ ନାହିଁ, 2.5 ଘଣ୍ଟା ସେ ଶୋଉଥିଲେ, 2.5 ଘଣ୍ଟାରୁ 3 ଘଣ୍ଟା ସେ ଶୋଉଥିଲେ, ଏଭଳି କାର୍ଯ୍ୟ 70 ବର୍ଷ ବୟସରେ। ଜଣେ ଯେତେ ଯୁବକ ବ୍ୟକ୍ତି ହେଲେ ମଧ୍ୟ, ଯେତେ କର୍ମଠଶୀଳ ହେଲେ ମଧ୍ୟ ଏଭଳି ଭାବରେ ଜଣେ କାର୍ଯ୍ୟ କରିପାରିବ ନାହିଁ ଯେଉଁଭଳି ଭାବରେ ପ୍ରଭୁପାଦ କାର୍ଯ୍ୟ କରିଥିଲେ। ଆଉ ସାରା ପୃଥିବୀରେ ସବୁଆଡ଼େ ଇସ୍କନ କେନ୍ଦ୍ର ହୋଇଯାଇଛି, ସେତିକି ଯଦି କରିନଥାନ୍ତେ ତାହେଲେ ସେଭଳି ଭାବରେ ଯଦି କାର୍ଯ୍ୟ କରିନଥାନ୍ତେ ଆଜି ଆମେ ଏଠି ବସି ଭଗବାନ ଯେଉଁ ଆଲୋଚନା କରିପାରିନଥାନ୍ତେ, ସେ ସେଇଭଳି କରିଥିବାରୁ ଆଜି ଆମେ ଏସବୁ ଉପକାର ପାଉଛେ। ତେଣୁ ଏଭଳି ଭାବରେ ଜଣେ ସାଧାରଣ ବ୍ୟକ୍ତି, ଜଣେ ମୂର୍ଖ ବ୍ୟକ୍ତି ମଧ୍ୟ ଯେଉଁଭଳି ଭାବରେ ଆସକ୍ତ ଚିତ୍ତରେ କାର୍ଯ୍ୟ କରେ, ଭଗବାନ ଭକ୍ତ ମଧ୍ୟ ସେଇଭଳି ଭାବରେ କରେ, ଭଗବାନ ପ୍ରତି ଆସକ୍ତି, ଇଏ ଯେଉଁ ରହୁଛି ଏ ପୁତ୍ର ପରିବାର ପ୍ରତି ଆସକ୍ତି ରହିଛି, ଏଇଟାକୁ ଇଏ ହେଉଛି କ'ଣ ଶରୀର ସମ୍ବନ୍ଧୀ, ଶରୀର ନଷ୍ଟ ହୋଇଗଲେ ସବୁ ସେ ଆସକ୍ତି ଚାଲିଯିବ, ସେ ବନ୍ଧନ, ସେ ଯେଉଁ ସମ୍ବନ୍ଧ ରହିଛି ଚାଲିଯିବ, କିନ୍ତୁ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ, ମମୀ ବାଂଶ ଜୀବ ଲୋକ ଜୀବ ଭୂତ ସନାତନ, ଭଗବାନଙ୍କ ସହିତ ସମ୍ବନ୍ଧ ହେଉଛି ସନାତନ, ସବୁବେଳେ ପାଇଁ, ଅତୀତରେ ଥିଲା ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ। ତେଣୁ 26 ଶ୍ଳୋକରେ କୁହାଯାଉଛି ଯେ ନ ବୁଦ୍ଧିଭେଦଂ ଜନୟେତ୍ ଅଜ୍ଞାନଂ କର୍ମସଙ୍ଗିନାଂ दोषेत सर्वकर्माणि विद्वान युक्त समाचरण न बुद्धिवेद जनेत। जो मैंने यही भाव में आसक्त ही कार्य करछन्ति मूर्ख हेले मध्य ताकू आम कहाना अरे तुम तो बड़ मूर्ख मूर्ख को मध्य मूर्ख कहानी आम प्रचार शैली हूँ यहाँ बहुत सुंदर भाव में वैष्णव आचार्य मैंने सब रचना कर जड़े मूर्ख पाक जाए दंतरे तृण धरी प्रणाम करी बहुत सम्बोधन हे विद्वान व्यक्ति हे साधव ये भाव में कहवा जो कहवा से कह कौन तुम चाहो ये दिनहीन भाव में जन जो पाक जीव गोटे मूर्ख पाक को सी भाव बहुत बड़ विद्वान किंतु ताक जाते भाव में दंतरे तृण धरी तापर प्रणाम कर प्रभु ए महाशय टे मो कथा शुणे ना कौन तुम चाहो जो चाहे कौन से चाहू जहाँ चाहू पैसा किसी नब ना कौन दबा हे महाशय आपन जहाँ सब शिक्षा कर सब पाठ पढ़ी जहाँ कर सब त्याग कर दिंतु चैतन्य चरण कृत्य अनुरागम चैतन्य महाप्रभु पाद पद्म अनुराग करतु ये हम रोज प्रचार शैली दिस इज आवर प्रैक्टिस प्रचार करिवार उपाय ये भाव प्रचार प्रभुपाद महाराज से भाव प्रचार करते आज यदि से न करते आज सारा पृथ्वी भगवान का नाम प्रचार प्रचारित ही न था ये हूँ आम वैष्णव मानने प्रचार शैली हूँ यहाँ मूर्ख को आम कहानी मूर्ख आपण बहुत विद्वान पंडित किंतु आपत जहाँ सब शिक्षा कर त्याग कर दिखाँ बर्तमान ये नूतन शिक्षा नियंतु इस लेटेस्ट स्टाइल यहाँ सब नुआ स्टाइल सब समेत ग्रहण कर दिस इज द लेटेस्ट स्टाइल ये महाप्रभु भगवान स्वयं शिक्षा प्रदान कर शिक्षा ग्रहण कले आम प्रकृत आनंद प्राप्त हवा ये भाव न बुद्धिभेद जन ये बुद्धि को आम भेद करवा ना बुद्धि को कहाना नहीं तुम जहाँ सब कर ठीक नुह ये सब कौन गोटे विचलित करना न बुद्धिभेद जनयत अज्ञान कर्म संगीना अज्ञान से अच्छा अज्ञानी तेणु से विभिन्न प्रकार कर्म लिप्त रही कर्मबंधन पड़ुन जाणी ना पुनरपि जननम पुनरपि मरणम पुनरपि जननी जठरे शयनम यही भाव कर्मबंधन से जापार ना बंदी अवस्था रही मत जो पचारे भुवनेश्वर आम जो अफिश्रे थे जी अफिश्रे आम जो अफिसर थे सी आस मझे मझे मंदिर को मुझे जाए से मत पचारे आम कहीं बद्धजीव भी कह कहीं बद्धजीव लोक मैंने जाणी ना प्रकृति में आम बद्धजीव भी जानते ना आम जे दार्शनिक जन एक कही दार्शनिक जन कही मैन इज बॉर्न फ्री बट एवरीवेयर ही इज इन चेन जड़े जो जन्मग्रहण करुच्ची मुक्त भाव जन्मग्रहण करुच्ची तापर से बंद कौन बंदी हो जा बंधन तार बंधन दशा स्वीकार करुच्ची बर्न फ्री बट एवरीवेयर इज इन चेन किए कही ऋषो ना किए जन कही दार्शनिक जड़े किंतु मनुष्य जड़े मुक्त भाव जन्मग्रहण कै ना से बद्ध अवस्था जन्मग्रहण करे एवं बद्ध अवस्था मृत्युवरण करे जदि जड़े उपयुक्त गुरु शरण न जीवे भगवान शरण न जीवे तो सब बद्ध अवस्था रे मत पचारे आम कहीं बद्ध जीव आम तो मुक्त भाई कार्य करे आम कहीं बद्ध जीव लोक मैंने जानते ना से बंदी होकर रही लोक मैंने भावते आम मुक्त आम जहाँ चाहू ताे किंतु से जानते ना प्रकृति त्रिगुण द्वारा से बंदी होकर रही सत्व रज तम इति गुणा प्रकृति समवाद निबधना महाबाहो देहे देही नम अव्ययम तीन गुण से समेत बंधा होकर रही जानते ना समेत बंधा होकर रही एक कहो आस्ते आस्ते तेणु ताक विचलित करने दरकार नहीं भाव दोष सर्वकर्माणी विद्वान युक्त समाचार से कर्म निजुक्त करेंगे से कर्मफल को भगवान को समर्पण करने शिक्षा दवा जो कर्म बिजनेस करो चाकरी करा सब कर किसी धन जहाँ रोजगार करगवान सेवार लगाओ
ଆସ୍ତେ ଆସ୍ତେ ସେମାନେ ଏଇଭଳି ଭାବରେ ତାଙ୍କର କର୍ମଫଳ ଭଗବାନଙ୍କୁ ପ୍ରଦାନ କରିବା ଦ୍ୱାରା ସେମାନେ ଆସ୍ତେ ଆସ୍ତେ କର୍ମ ବନ୍ଧନରୁ ମୁକ୍ତ ହେବେ। ଭଗବାନ ସେବାରେ ଲାଗିଲା ସେମାନେ ଭକ୍ତି ଉନ୍ମୁକ୍ତି ସ୍ୱୀକୃତି ପ୍ରାପ୍ତ ହେଲେ ଆସ୍ତେ ଆସ୍ତେ ଭକ୍ତି ମାର୍ଗରେ ସେମାନେ ଅଗ୍ରଗତି କରିବେ। ଆମେ ତାକୁ କହିବାନି ନା ତୁମେ ସବୁ ବନ୍ଦ କରିଦିଅ ଆସି ଇସ୍କନରୁ ବସିଯାଅ, ଇସ୍କନରେ ପୁଣି ଡିଷ୍ଟର୍ବାନ୍ସ ସେମାନେ ଆରମ୍ଭ କରିବେ ଇସ୍କନରେ ଆସିଗଲା ମାନେ। ତେଣୁ ସେମାନେ ଯିଏ ଯାହା କରୁଛନ୍ତି, ସେ ଆମର ଶ୍ଳୋକଟି ଅଛନ୍ତି ଗୋଟେ, ମହାପ୍ରଭୁ ଯେତେବେଳେ ଆସିଥିଲେ, ମହାପ୍ରଭୁ 24 ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କରି ଆସିଲେ ନବଦ୍ୱୀପରୁ, ଆସିଲେ ପୁରୀକି ଆସିଲେ, ପୁରୀକି ଆସି ପୁରୀରେ କିଛି ଦିନ ରହି ତାପରେ ଗଲେ ଦାକ୍ଷିଣାତ୍ୟକୁ। ଦାକ୍ଷିଣାତ୍ୟରେ ରାୟ ରାମାନନ୍ଦ ଜଣେ ଥିଲେ ଯିଏକି ହେଉଛନ୍ତି ବିଶାଖା ସଖୀ, ଏବଂ ଅର୍ଜୁନ ମଧ୍ୟ ତାଙ୍କ ଶରୀରରେ ଥିଲେ ରାୟ ରାମାନନ୍ଦ। ସିଏ ମହାପ୍ରଭୁଙ୍କ ସହିତ ତାଙ୍କର ଆଲୋଚନା ଚାଲିଛି। ମହାପ୍ରଭୁ କହିଲେ କ'ଣ ସାଧ୍ୟ ସାଧନ ବିଷୟରେ କୁହ ଆମକୁ। ମହାପ୍ରଭୁ ହେଉଛନ୍ତି ଭଗବାନ, କିନ୍ତୁ ସିଏ ଶିକ୍ଷା ଦେଉଛନ୍ତି ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ, କିବା ବିପ୍ର କିବା ନ୍ୟାସି ଶୂଦ୍ର କେନେ ନ ହଏ, ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ। ଯିଏ ଗୁରୁ ହେବ ଯେ ତା'ର ସବୁ, ମୁଁ ଥରେ ଯାଇଥିଲି ଗୋଟେ ମଠକୁ ଯାଇଥିଲି, ଆମେ ଇସ୍କନ ଥିଲାବେଳେ ସେ ସମୟରେ ଜଣେ ଯାଇଥିଲି, ସେ କହିଲେ ଗୁରୁ ହେବାର ସବୁ ଲକ୍ଷଣ ରହିଛି, ଏଇ ଏଇଆ କ୍ୱାଲିଫିକେସନ୍ ଥିଲେ ସେ ଗୁରୁ ହେବ। ସେ ଗୋଟେ ଉନ୍ନତ କୂଳରେ ଜନ୍ମ ହୋଇଥିବ, ତା'ର ଶରୀରରେ କୌଣସି କ୍ଷତ ବିକ୍ଷତ ନଥିବ, ଏଇଭଳି ଭାବରେ ବହୁତ ପ୍ରକାର ସେ ଯୋଗ୍ୟତା କହିଥିଲେ। କିନ୍ତୁ ଗୁରୁର ଯୋଗ୍ୟତା ଏଇଟା ନୁହଁ, ଗୁରୁର ଯୋଗ୍ୟତା ହେଉଛି କିବା ବିପ୍ର ସେ ବ୍ରାହ୍ମଣ ହୁଅନ୍ତୁ କି ସନ୍ନ୍ୟାସୀ ହୁଅନ୍ତୁ କି ଜଣେ ଶୂଦ୍ର ବ୍ୟକ୍ତି ମଧ୍ୟ ହୁଅନ୍ତୁ, ଶୂଦ୍ର କେନେ ନ ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ, ଯିଏ କୃଷ୍ଣଙ୍କୁ ଜାଣନ୍ତି ତତ୍ତ୍ୱ ଜାଣନ୍ତି ସିଏ ହେଉଛନ୍ତି ଗୁରୁ। ଏ ଗୁରୁର ସଂଜ୍ଞା ମହାପ୍ରଭୁ ଦେଲେ। ତେଣୁ ରାୟ ରାମାନନ୍ଦ ସିଏ ଭଗବାନ ପାଖରେ କ'ଣ କଥା କହିବେ, ତେଣୁ ସିଏ ଟିକିଏ କୁଣ୍ଠିତ ହେଉଥିଲେ, ତେଣୁ ମହାପ୍ରଭୁ ତାଙ୍କୁ ଏଇ କଥା ଯେତେବେଳେ କହିଲେ ସେ ଉତ୍ସାହ ପାଇ ପ୍ରାପ୍ତ ହୋଇ କହିଲେ କଥା, ଆମ ଜୀବନର କ'ଣ ଲକ୍ଷ୍ୟ ଏବଂ କେମିତି ଆମେ ହାସଲ କରିବା ସେଇଟା ବିଭିନ୍ନ ପ୍ରକାର ଶାସ୍ତ୍ରରୁ ବହୁତ ପ୍ରକାର ସେ ଶ୍ଳୋକ କହିଲେ, ଉଦ୍ଧାର କରି କହିଲେ। କିନ୍ତୁ ମହାପ୍ରଭୁ ଏହ ବାହ୍ୟ ଆଗେ କହାର, ଏଇଟା ଅନ୍ୟ ଯୁଗରେ ଥିଲା କିନ୍ତୁ ବର୍ତ୍ତମାନ ଏ କଳିଯୁଗରେ ସେଇଟା ସମ୍ଭବ ନୁହଁ। ଅନ୍ୟ କ'ଣ କଥା କୁହ, କଳିଯୁଗ ପାଇଁ କ'ଣ ଆଉଟଡେଟେଡ଼୍ ମେଡ଼ିସିନ୍ କହିକି ହେବ ନାହିଁ, ଏକ୍ସପାୟାର୍ ହୋଇଗଲାଣି, ଶାସ୍ତ୍ରରେ ବହୁତ କଥା ରହିଛି କିନ୍ତୁ ତା'ର ଡେଟ୍ ଏକ୍ସପାୟାର୍ ହୋଇଯାଇ ସେମାନେ ଜାଣନ୍ତି ନାହିଁ। ତେଣୁ ରାୟ ରାମାନନ୍ଦ କହିଲେ, ଏଇ ଶ୍ଳୋକଟି କହିଲେ, ଭାଗବତ 10:14 ଶ୍ଳୋକଟି ଅଛି, ବ୍ରହ୍ମାଙ୍କର ସ୍ତୁତି, ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ, ଭଗବାନଙ୍କର ସାଙ୍ଗ ବାଳକମାନଙ୍କୁ ବତ୍ସାମାନଙ୍କୁ ଚୋରିକି ନେଇଯାଇଥିଲେ, ସେଥିପାଇଁ ସେ ନିଜର ଭୁଲ ବୁଝିପାରି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। 10:14 ଶ୍ଳୋକ ସବୁ ରହିଛନ୍ତି, ତା ଦେହରେ ଗୋଟିଏ ଶ୍ଳୋକ ଅଛି ଯେ ଜ୍ଞାନୀ ପ୍ରୟାସମ ଉଦପାସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ଥା ଭବଦୀୟ ବାର୍ତ୍ତାମ ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭିର ଯେ ପ୍ରାୟସୋ ଜିତୋ ଜିତୋ ପ୍ରଚିତୈଶ୍ଳୋକ୍ୟାମ। ଜ୍ଞାନୀ ପ୍ରୟାସ ଉଦପାସ୍ୟ, ଆମେ ନିଜ ଚେଷ୍ଟାରେ ସବୁକିଛି ଜାଣିଯିବା ପାଇଁ ଏଇଟାକୁ ତ୍ୟାଗ କରିବାକୁ ପଡ଼ିବ, ନିଜ ଚେଷ୍ଟାକୁ ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନ ପ୍ରୟାସ ମୋଦପାସ୍ୟ, ତାହେଲେ କ'ଣ କରିବା ନା ନମନ୍ତ ଏବ ବିନମ୍ର ସହକାରେ ଜୀବନ୍ତି ସନ୍ମୁଖରେ ତା ଭବଦୀୟ ବାର୍ତ୍ତା, ସନ୍ମୁଖରେ ତା ଭଗବାନଙ୍କର ଯେଉଁ ଭକ୍ତ ସତ୍, ତାଙ୍କର ମୁଖରୁ ଭଗବାନ କଥା ଶ୍ରବଣ କରିବା, ଭବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା, ଯିଏ ଯେଉଁ ସ୍ଥାନରେ ଥାଆନ୍ତୁ ତାକୁ ସ୍ଥାନ ପରିବର୍ତ୍ତନ କରିବା ଦରକାର ନାହିଁ। ସ୍ଥାନେ ସ୍ଥିତା ଶ୍ରୁତିଗତା, କେବଳ ଶ୍ରବଣ କରିବେ, କର୍ଣ୍ଣ ଦେବେ, ସେ କର୍ଣ୍ଣଟାକୁ ଟିକିଏ ବ୍ୟବହାର କରିବେ ଭଗବାନ କଥା ଶୁଣିବାରେ। ସ୍ଥାନେ ସ୍ଥିତା ଶ୍ରୁତିଗତା ତନୁବାଂ ମନୋଭିର, ଖାଲି ଏକ ପୁରୁଣି ସେକେଣ୍ଡରେ ବାହାର କରିଦେଲେ ହେବ ନାହିଁ, କାୟ ମନ ବାକ୍ୟରେ ଶ୍ରବଣ କରିବେ, ଗମ୍ଭୀରତାର ସହିତ ଯଦି ଶ୍ରବଣ କରିବେ ତାହେଲେ ଭଗବାନ ଯଦିଓ ଅଜିତ ତାଙ୍କୁ ସେ ଜିତିଯିବେ, ଭଗବାନ ତ୍ରିଲୋକରେ ଅଜିତ ତାଙ୍କୁ କେହି ଜିତିପାରିବେ ନାହିଁ, କିନ୍ତୁ କେବଳ ଭଗବାନ କଥା ଶ୍ରବଣ ମାଧ୍ୟମରେ ଜଣେ ଭଗବାନଙ୍କୁ ଜିତିଯିବ। ତେଣୁ ସେଇଠି ଏକଥା ଭଗବାନ ମଧ୍ୟ ଏଠି କହୁଛନ୍ତି, ତାଙ୍କୁ ତାଙ୍କର ବିଚଳିତ କରିବା ଦରକାର ନାହିଁ, ତାଙ୍କୁ ସେହି କାର୍ଯ୍ୟରେ ନିଯୁକ୍ତ ରହିବେ, ସେମାନେ ସ୍ଥାନ ସ୍ଥିତା ଯେଉଁ ସ୍ଥାନରେ ଅଛନ୍ତି ସେହି ରୁହନ୍ତୁ, ସେହି କାର୍ଯ୍ୟ କରନ୍ତୁ, ଭଗବାନ କଥା ଟିକେ ଶ୍ରବଣ କରନ୍ତୁ, ତୁମ କର୍ମଫଳ କିଛି ଭଗବାନ ପ୍ରଦାନ କରନ୍ତୁ, ଏଇଭଳି ଭାବରେ ସେମାନେ ଭକ୍ତି ମାର୍ଗରେ ଅଗ୍ରସର ହେବେ, ଅଗ୍ରଗତି କରିବେ। ତେଣୁ ପ୍ରଭୁପାଦ ମହାରାଜ ଭାଗବତରେ କହୁଛନ୍ତି ଯେ ଆତ୍ମତତ୍ତ୍ୱବିତ୍ ଯିଏକି କୃଷ୍ଣ ଚେତନାରେ ଅଛି ସେ ଅନ୍ୟମାନଙ୍କର କର୍ମ ବା ଧାରଣାକୁ ହଠାତ୍ ବିଗଡ଼ାଇ ଦେବା ଉଚିତ ନୁହେଁ, ବରଂ ସେ ନିଜେ ଏପରି ଆଚରଣ କରିବ ଯଦ୍ୱାରା ସେ ଦେଖାଇଦେବ ଯେ କିପରି ସମସ୍ତ କର୍ମର ଫଳକୁ କୃଷ୍ଣଙ୍କୁ ସମର୍ପଣ କରାଯାଇପାରିବ। କର୍ମଫଳ କିଛି ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭକ୍ତି ବିଷୟରେ କହିବେ ଭଗବାନ। ଅନ୍ତିମରେ କହିବେ ଯଦି ସବୁଠାରୁ ଶ୍ରେଷ୍ଠ ଭକ୍ତି ହେଉଛି କ'ଣ ନା ମୟି ଏବ ମନ ଅଧସ୍ତ ମୟି ବୁଦ୍ଧି ନିବେଶ ନିବେଶି ଶେଷୀ ମୟି ଏବ ଅତ ଉର୍ଦ୍ଧ୍ୱଙ୍ଗ ସଂଶୟ। ମନ ଏବଂ ବୁଦ୍ଧିକୁ ଭଗବାନ ପାଖରେ ଲଗାଇବାକୁ ପଡ଼ିବ, ଏଇଟା ହେଉଛି ଶ୍ରେଷ୍ଠ ଭକ୍ତି। କିନ୍ତୁ ଏଇଟା ଯଦି ଆମେ କରିପାରିବା ନାହିଁ, ବିଭିନ୍ନ ପ୍ରକାର ଅଲ୍ଟରନେଟିଭ୍ ଦେଇଥିଲେ ଭଗବାନ ଦେଇଛନ୍ତି ଦ୍ୱାଦଶ ଅଧ୍ୟାୟରେ। ଅନ୍ତିମରେ କହିଲେ ସର୍ବକର୍ମ ଫଳ ତ୍ୟାଗ ତଥାପୁରୁ ଯଥାତ୍ମା, ସମସ୍ତ ଫଳକୁ ତ୍ୟାଗ କର, କିଛି ସବୁ ଫଳ ତ୍ୟାଗ ନ କରି ମଧ୍ୟ କିଛି ଆମେ ଭଗବାନଙ୍କୁ ଦେବା, ତାହେଲେ ଆମେ ମଧ୍ୟ ଭକ୍ତି ମାର୍ଗରେ ଅଗ୍ରସର ହେବା। ତେଣୁ ଶ୍ଳୋକ ସତେଇଶରେ କହୁଛନ୍ତି ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବଶଃ ଅହଂକାର ବିଗୁଣାତ୍ମା କର୍ତ୍ତାହମ୍ ଇତି ମାନ୍ୟତେ। ପ୍ରକୃତିରେ ଆମେ ଯିଏ ଯାହା ସବୁ କାର୍ଯ୍ୟ କରୁଛି ପ୍ରକୃତି କ୍ରିୟମାଣାନି, ଏ ପ୍ରକୃତି ଦ୍ୱାରା ଏସବୁ କାର୍ଯ୍ୟ ହେଉଛି। ପ୍ରକୃତିର ସତ୍ୟଗୁଣ ରଜଗୁଣ ଏବଂ ତମଗୁଣ ଦ୍ୱାରା ସମସ୍ତେ କିଛି କାର୍ଯ୍ୟ କରୁଛନ୍ତି। ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବଶଃ, ପ୍ରକୃତିରେ ଯେଉଁ ଗୁଣ ରହିଛି ସତ୍ୱରଜତମ ଏ ଗୁଣ ଦ୍ୱାରା ସେମାନେ କାର୍ଯ୍ୟ କରୁଛନ୍ତି, ଗୁଣ ଦ୍ୱାରା ପ୍ରଭାବିତ ହୋଇ କାର୍ଯ୍ୟ କରୁଛନ୍ତି। କିନ୍ତୁ ଅହଂକାର ବିମୁଢ଼ ଆତ୍ମା, ଯେଉଁମାନେ ଏ ଅହଂକାରକୁ ପ୍ରଭୁପାଦ ମହାରାଜ ଫଲ୍ସି ଗୋ ମିଥ୍ୟା ଅହଂକାର, ଏଇଟା ପ୍ରକୃତ ଅହଂକାର ଆମର ନୁହଁ ଏଇଟା, ତେଣୁ ମିଥ୍ୟା ଅହଂକାର ଯୁକ୍ତ ହୋଇଥିବାରୁ ବିମୁଢ଼ ଆତ୍ମା ପ୍ରକୃତରେ ସେମାନେ ଜାଣିପାରୁନାହାନ୍ତି ଯେ ସେମାନେ ଏଇ ପ୍ରକୃତିର ଗୁଣ ଦ୍ୱାରା ନିୟନ୍ତ୍ରିତ ହୋଇ କାର୍ଯ୍ୟ କରୁଛନ୍ତି ସେମାନେ ବୁଝିପାରନ୍ତି। ସେମାନେ ଭାବନ୍ତି କର୍ତ୍ତାହମ୍ ଇତି ମାନ୍ୟତେ, ମୁଁ ହେଉଛି କର୍ତ୍ତା, ଏଇ ଯାହା ସବୁ ହେଲା ଏଇଟା ହେଉଛି ମୁଁ କର୍ତ୍ତା, ମୁଁ ଏଇଟା କଲି। କିନ୍ତୁ କର୍ମର ଯେଉଁ ପାଞ୍ଚଟି ରହିଛି କାରଣ ରହିଛି ସେମାନେ ଜାଣନ୍ତି ନାହିଁ। ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ କର୍ମର ପାଞ୍ଚଟି କାରଣ ରହିଛି, ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ ବିଧମ ବିବିଧାସ୍ତ ପୃଥକ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ, ଏ ପାଞ୍ଚଟି କାରଣ ରହିଛି। ଅଧିଷ୍ଠାନ ଯେଉଁ ସ୍ଥାନରେ କାର୍ଯ୍ୟ ହେଉଛି, ଅଧିଷ୍ଠାନ ତଥା କର୍ତ୍ତା ଯିଏ କାର୍ଯ୍ୟ କରୁଛି, କରଣଂଚ ପୃଥକ ବିଧମ ବିଭିନ୍ନ ଉପକରଣ ସବୁ ରହିଛି, ବିଭିନ୍ନ ପ୍ରକାର ଉପକରଣ ରହିଛି, ବିବିଧାସ୍ତ ପୃଥକ ଚେଷ୍ଟା ବିଭିନ୍ନ ପ୍ରକାର ଚେଷ୍ଟା ମଧ୍ୟ ରହିଛି, ଦୈବଂ ଚୈବାତ୍ର ପଞ୍ଚମ ଭଗବାନ ହେଉଛନ୍ତି ପଞ୍ଚମ କାରଣ, ପଞ୍ଚମ କାରଣ ଭଗବାନ। ଅଧିଷ୍ଠାନ ତଥା କର୍ତ୍ତା କରଣଂ ଚ ପୃଥକ ବିଧମ ବିବିଧାସ୍ତ ପୃଥକ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ ଶାରୀରଂ ବା ମନୋବୀର୍ଯ୍ୟ କର୍ମ ପ୍ରାରବତେ ନର ନାଜ୍ୟଂ ବା ବିପରୀତଂ ବା ପଞ୍ଚେତ ତସ୍ୟେଦବ, ଏ ପାଞ୍ଚଟି ହେଉଛି ତା'ର କାରଣ। ଯିଏ ଯେଉଁଭଳି ଭାବରେ କାର୍ଯ୍ୟ କରନ୍ତୁ ଅଛନ୍ତି ନା ପଳେଇବେ, ଓ ଆଚ୍ଛା ଅନୁଗୁଳ ଆସିଥିଲେ ନା କେଉଁଠି ଆସିଥିଲେ ବୁଲରେ, ଆଚ୍ଛା ତେଣୁ ଏଇ ଯେଉଁ ପାଞ୍ଚଟି କାରଣ ରହିଛି, ଏ ସବୁ ଯେଉଁ କାର୍ଯ୍ୟ ହେଉଛି ତା'ର ଏ ପାଞ୍ଚଟି କାରଣ ରହିଛି, ଯେଉଁ ଗୋଟିଏ କାରଣ ନୁହଁ। ଅଧିଷ୍ଠାନ ଯେଉଁ ସ୍ଥାନରେ କାର୍ଯ୍ୟ ହେଉଛି ତା'ର ମଧ୍ୟ ପ୍ରଭାବ ରହିଛି, ଯିଏ କାର୍ଯ୍ୟ କରୁଛି ସିଏ ତ ଠିକ୍ ଅଛି କର୍ତ୍ତା ସିଏ, ବିଭିନ୍ନ ଯେଉଁ କରଣ ବିଭିନ୍ନ ଉପକରଣ ଯେଉଁ ରହିଛି, ଆମେ ଏଇ ଯେଉଁ କଥା କହୁଛେ ମାଇକ୍ ରହିଛି, ଭଲ ମାଇକ୍ ହେଲେ ବଢ଼ିଆ ସୁନ୍ଦର କଥା ଆସିବ, ଭଲ ମାଇକ୍ ନଥିଲେ ଏତେ ଭଲ ଶୁଭିବ ନାହିଁ, ତେଣୁ ଏ କରଣର ମଧ୍ୟ ରହିଛି ଇମ୍ପୋର୍ଟାନ୍ସ ରହିଛି। କରଣଂଚ ପୃଥକ ବିଧମ ବିବିଧାସ୍ତ ପୃଥକ ଚେଷ୍ଟା, କିଏ କେଉଁଭଳି ଭାବରେ ଚେଷ୍ଟା କରୁଛି ତା'ର ମଧ୍ୟ ଫଳ ସେଇଭଳି ଭାବରେ ପ୍ରାପ୍ତ ହେବେ, ଏବଂ ଦୈବଂ ଚୈବାତ୍ର ପଞ୍ଚମ, ପଞ୍ଚମ କାରଣ ହେଉଛନ୍ତି ଦୈବ, ଭଗବାନ ଯେଉଁଭଳି ଭାବରେ ଚାହିଁବେ ସେଇଭଳି ଭାବରେ ହେବ କର୍ମଫଳଟା ଆମେ ପ୍ରାପ୍ତ ହେବା। ତେଣୁ ଯେଉଁମାନେ କେବଳ ଭାବନ୍ତି କର୍ତ୍ତା ଏସବୁ କିଛି କରୁଛି ତାହେଲେ ସେମାନେ ଜାଣନ୍ତି ନାହିଁ, ତଥୈବ ସେଠି କର୍ତ୍ତାରଂ ଆତ୍ମାନ କେବଳ କୃତ ପଶ୍ୟତି ଅକୃତ ବୋତ୍ତା ନ ସହ ପଶ୍ୟତି ଦୁର୍ମତି, ସେ ପ୍ରକୃତରେ ପ୍ରକୃତ ତାର ବୁଦ୍ଧିମାନ ନୁହନ୍ତି, ପ୍ରକୃତ ଜାଣନ୍ତି ନାହିଁ ଯେଉଁ କର୍ମର କାରଣ ସେ ପାଞ୍ଚଟି ରହିଛି ବୋଲି ଜାଣନ୍ତି ନାହିଁ ସେମାନେ। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର କାରଣ ରହିଛି, ସାଧାରଣତଃ ଲୋକମାନେ ଭାବନ୍ତି ମୁଁ ପରିଶ୍ରମ କଲି ସେଇଟା ମୁଁ ପାଇଲି, ଫଳ ପାଇଲି, ଯଦି କିଛି ସକ୍ସେସ୍ ମିଳିଲା, ଯଦି କିଛି କ'ଣ, ଯଦି କିଛି ସେମାନେ କିଛି ଲାଭ ପାଇଲେ, କିଛି ସଫଳତା ପ୍ରାପ୍ତ ହେଲେ, ସେତେବେଳେ ସେମାନେ କହିବେ ମୁଁ କାର୍ଯ୍ୟ କରିଛି, ବହୁ ପରିଶ୍ରମ କଲି, ବହୁତ ସେସବୁ ଫଳ ପାଇଲି। କିନ୍ତୁ ଯଦି ତାଙ୍କର ଫଳଟା ମିଳିଲା ନାହିଁ, ଯଦି ବିଫଳ ହୋଇଗଲେ, ସେତେବେଳେ ସେ କହିବେ ଭଗବାନ, ଭଗବାନଙ୍କୁ ଦାୟୀ କରିବେ, ଭଗବାନ ବଡ଼ କିଛି ଶୁଣିଲେନି ମୋ କଥା, ଏ ଦୁଃଖ ପାଇଲେ ଭଗବାନଙ୍କୁ ଦାୟୀ କରିବେ, ଯଦି ସୁଖ ପାଇଲେ ନିଜେ କହିବେ ମୋର, ମୁଁ ଏଇଟା କରିଥିଲି ବୋଲି ପାଇଲି ଏଇଟା। ଲୋକମାନେ ଏଇଭଳି ଭାବରେ ରହିଛନ୍ତି। ତେଣୁ ଯେଉଁମାନେ ଅହଙ୍କାର ରହିଛନ୍ତି, ମିଥ୍ୟା ଅହଙ୍କାର ଦ୍ୱାରା ପରିଚାଳିତ ହେଉଛନ୍ତି, ସେମାନେ ଭାବନ୍ତି ଆମେ ହେଉଛୁ କର୍ତ୍ତା, କର୍ତ୍ତା ହମ ଇତି ମାନ୍ୟତେ, ମୁଁ ହେଉଛି କର୍ତ୍ତା, ମୁଁ ଏଇଟା କଲି, ଏଇଟା ମୋର, ଏସବୁ ମୋର ଶକ୍ତିରେ ହେଇଛି, ଏଇଭଳି ଭାବରେ ସେମାନେ ଭାବନ୍ତି। ଏଇଟା ମିଥ୍ୟା ଅହଙ୍କାର। ପ୍ରକୃତରେ କର୍ତ୍ତା ହେଉଛି ଏଇ ଯେଉଁ ଗୁଣ ସବୁ ରହିଛି, ପ୍ରକୃତ ଆମେ ଯେଉଁ ଶୟନ କରୁଛେ, ତମ ଗୁଣର ପ୍ରାଧାନ୍ୟ ହେଲେ ଆମେ ଶୟନ କରୁଛେ, ଯେଉଁ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛେ, ରଜଗୁଣର ପ୍ରଭାବରେ ସେ ସବୁ କାର୍ଯ୍ୟ କରୁଛେ, ବିଭିନ୍ନ ପ୍ରକାର ଯେଉଁ ସାତ୍ୱିକ କର୍ମ ସବୁ ରହିଛି, ସତ୍ୟଗୁଣର ପ୍ରଭାବରେ ସେସବୁ କାର୍ଯ୍ୟ କରାଯାଉଛି, ସତ୍ୟ ରଜ ତମ ଏ ଗୁଣର ପ୍ରଭାବରେ ସେମାନେ ତ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନେ ଭାବୁଛନ୍ତି ମୁଁ ହେଉଛି କର୍ତ୍ତା, ଗୁଣକୁ ସେମାନେ ବୁଝିପାରୁନାହାନ୍ତି, ଜାଣିପାରୁନାହାନ୍ତି ଗୁଣକୁ। ତେଣୁ ପ୍ରଭୁପାଦ ମହାରାଜ ଭାଗବତରେ କହୁଛନ୍ତି ଦୁଇଟି ଲୋକ, ଜଣେ କୃଷ୍ଣ ଚେତନାରେ ଅଛି ଆଉ ଜଣେ ଭୌତିକ ଚେତନାରେ ଅଛି, ସେମାନେ ସମସ୍ତେ କର୍ମରତ, ବାହାରକୁ ଜଣାଯାଏ ଦୁଇ ଜଣ ଯାକ ଏକ ପ୍ରକାରର କର୍ମ କରୁଛନ୍ତି, କିନ୍ତୁ ଦୁଇଙ୍କର ଚେତନା ସ୍ତର ମଧ୍ୟରେ ବିରାଟ ବ୍ୟବଧାନ ରହିଛି, ବିରାଟ ବ୍ୟବଧାନ। ଜଣେ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରୁଛି, ଆଉ ଜଣେ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କର୍ମ କରୁଛି। ତେଣୁ ଅହଙ୍କାର, ମିଥ୍ୟା ଅହଙ୍କାର ଥିବାରୁ ସେ ଭାବୁଛି ମୁଁ ହେଉଛି କର୍ତ୍ତା, ମୁଁ ସବୁ କରୁଛି, ଭଗବାନ ବିଷୟରେ ସେ ଜ୍ଞାନ ତାଙ୍କର ଆସୁନାହିଁ, ମୁଁ ତ ଏଇଟା କଲି, ଏଇଟା ଫଳକୁ ପାଇଲି ଆଉ। ତେଣୁ କିନ୍ତୁ ଯେଉଁମାନେ ଏଭଳି ଅହଙ୍କାରୀ ନୁହନ୍ତି, ତାଙ୍କ ବିଷୟରେ ତା ପର ଶ୍ଳୋକରେ କୁହାଯାଉଛି, 28 ଶ୍ଳୋକରେ କୁହାଯାଉଛି, ତତ୍ତ୍ୱବିତ୍ତୁ ମହାବାହୋ, ଯେଉଁମାନେ ତତ୍ତ୍ୱ ଜାଣନ୍ତି ସେମାନେ ତତ୍ତ୍ୱବିତ୍ତୁ ମହାବାହୋ, ଗୁଣ କର୍ମ ବିଭାଗ, ଗୁଣ ଏବଂ କର୍ମ ବିଷୟରେ ସେ ତାଙ୍କର ବିଭାଗ ବିଷୟରେ ଜାଣନ୍ତି ସେମାନେ ତତ୍ତ୍ୱବିତ୍ ସେମାନେ। ତେଣୁ ଗୁଣା ଗୁଣେଷୁ ବର୍ତ୍ତନ୍ତେ ଇତିମତ୍ତ୍ୱାନ ଅସଜ୍ଜତେ, ଗୁଣ ଦ୍ୱାରା ପ୍ରଭାବିତ ହୋଇକରି ଜଣେ କାର୍ଯ୍ୟ କରୁଛି, ତେଣୁ ସେଥିରେ ସେ ଆଉ ସେ କାର୍ଯ୍ୟରେ ଆସକ୍ତ ହୁଏ ନାହିଁ, ନ ସଜ୍ଜତେ। ତେଣୁ ପ୍ରଭାତରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ତତ୍ତ୍ୱଦର୍ଶୀ ଜ୍ଞାନୀ ସେ ଭୌତିକ ସ୍ଥିତିରେ କି ଅସୁବିଧାଜନକ ପରିସ୍ଥିତିରେ ଅଛି ତାହା ସେ ଭଲ ରକମ ଜାଣିଛି, ସେ ଏକଥା ମଧ୍ୟ ଭଲ ଭାବରେ ଜାଣିଛି ଯେ ସେ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଅଂଶବିଶେଷ ଅଟେ ଏବଂ ଭୌତିକ ସ୍ଥିତିରେ ଅବସ୍ଥାନ କରିବା ତା ପକ୍ଷରେ ଉଚିତ ନୁହେଁ, ସେ ସଚ୍ଚିଦାନନ୍ଦମୟ ଭଗବାନଙ୍କର ଅଂଶବିଶେଷ, ଏହା ହେଉଛି ତାର ସ୍ୱରୂପ ସ୍ଥିତି। ତତ୍ତ୍ୱବିତ୍ ଜାଣନ୍ତି ଆମର ପ୍ରକୃତ ତତ୍ତ୍ୱ, ଆମେ ହେଉଛେ ଭଗବାନଙ୍କର ଅଂଶ, ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ଭଗବାନଙ୍କର ଅଂଶ, ଏଇଭଳି ଭାବରେ ତତ୍ତ୍ୱବିତ୍ମାନେ ଜାଣନ୍ତି। ସେମାନେ ନିଜ ଶରୀର ବୋଲି ଶରୀର ନୁହନ୍ତି ବୋଲି ଏ ଜ୍ଞାନଟା ତାଙ୍କର ଥାଏ, ଆମେ ହେଉଛେ ଆତ୍ମା, ଆମେ ହେଉଛି ଭଗବାନଙ୍କର ଅଂଶ, ଆମେ ହେଉଛି ଭଗବାନଙ୍କର ଦାସ, ଭଗବାନଙ୍କ ସେବକ, ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କ ସେବା କରିବା, ଏମାନେ ତତ୍ତ୍ୱବିତ୍ମାନେ ଏସବୁ ଜାଣନ୍ତି। ସେଥିପାଇଁ ଅର୍ଜୁନକୁ ମହାବାହୁ ବୋଲି ସମ୍ବୋଧନ କରିଛନ୍ତି, ମହାବାହୁ ମହା ଶକ୍ତିଶାଳୀ, ମହା ଶକ୍ତିଶାଳୀ କହିଲେ ଏଇ ଯେଉଁ ତ୍ରିଗୁଣକୁ ସେ ଜୟ କରିଛନ୍ତି, ଏତେ ଶକ୍ତି ତାଙ୍କର ରହିଛି ତ୍ରିଗୁଣକୁ ସେ ଜୟ କରିଛନ୍ତି। ଭଗବାନ ଭକ୍ତ ହେଲେ ତ୍ରିଗୁଣକୁ ଜୟ କରିଯିବା, ଆମେ ମହାବାହୁ ହୋଇଯିବା, ତ୍ରିଗୁଣକୁ ଆସିଗଲେ ଉଦାସରୁ। ତେଣୁ ଇଏ ଯେଉଁ ରହିଛି ତ୍ରିଗୁଣ, ଯେଉଁମାନେ ମହାବାହୁ ଅର୍ଜୁନକୁ କୁହାଯାଇଛି, ମହାବାହୁ ଅର୍ଜୁନଙ୍କର 10 ନାମ ରହିଛି, ତାହେଲେ ଗୋଟିଏ ନାମ ହେଉଛି ଗୁଡ଼ା କେଶ, ସେ ନିଦ୍ରାକୁ ଜୟ କରିଛନ୍ତି, ନିଦ୍ରାକୁ ଜୟ କରିଛନ୍ତି ମାନେ ତମ ଗୁଣର ଉର୍ଦ୍ଧକୁ ସେ ଯାଇଛନ୍ତି, ତମ ଗୁଣର ପ୍ରଭାବରେ ଜଣେ ନିଦ୍ରା ଯାଉଛି। ତେଣୁ ତତ୍ତ୍ୱବିତ୍ ତୁ ମହାବାହୋ, ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଗୁଣ କର୍ମ ବିଭାଗ ହେଉ ଏ ଗୁଣ ବିଷୟରେ ଜାଣନ୍ତି, ଗୁଣର କର୍ମ ବିଷୟରେ ମଧ୍ୟ ଜାଣନ୍ତି, ଏ ବିଭାଗ ସେମାନେ ଜାଣନ୍ତି। ତେଣୁ ଗୁଣା ଗୁଣେଶୁ ବର୍ତ୍ତନ୍ତି ଇତିମତ୍ତ୍ୱାନ ଅସଜ୍ଜତେ, ଗୁଣର ପ୍ରଭାବରେ ଏସବୁ କାର୍ଯ୍ୟ ହେଉଛି, ଏଇଭଳି ଭାବରେ ଗୁଣ ଦ୍ୱାରା ସେମାନେ ଆସକ୍ତ ହୁଅନ୍ତି ନାହିଁ। ଇତିମତ୍ତ୍ୱାନ ଅସଜ୍ଜତେ ଭାବାର୍ଥରେ ଶିଳ୍ପ ଉପାଦ ମହାରାଜ କହୁଛନ୍ତି ଯେ ତତ୍ତ୍ୱଦର୍ଶୀ ଜ୍ଞାନୀ ସେ ଭୌତିକ ସ୍ଥିତିରେ କି ଅସୁବିଧାଜନକ, ମୁଁ ଏଇଟା କହିଲି ନା, ଏ ହେଉଛି ତା'ର ସ୍ୱରୂପ ସ୍ଥିତି। ଆମେ ଆମର ଏ ତତ୍ତ୍ୱବିତ୍ ଏମାନେ ତତ୍ତ୍ୱ ଜାଣନ୍ତି, ଆମେ ହେଉଛେ ଭଗବାନଙ୍କର ଅଂଶ, ଆମେ ହେଉଛେ ଆତ୍ମା, ଆମେ ହେଉଛେ ଭଗବାନଙ୍କର ଅଂଶ, ଏଇ ଜ୍ଞାନଟି ତାଙ୍କର ଥାଏ। ତେଣୁ ସେମାନେ ତତ୍ତ୍ୱବିତ୍, ସେମାନେ ଜାଣନ୍ତି, ତତ୍ତ୍ୱକୁ ଜାଣନ୍ତି। ଭଗବତ ଗୀତାରେ ଭଗବାନ କହିଲେ କ୍ୱଶ୍ଚିନ୍ ମାଙ୍ଗ ହେଇଛି ତତ୍ତ୍ୱତଃ, ଖୁବ୍ କ୍ୱଚିତ୍ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି, ଅଧିକାଂଶ ଲୋକ ଜାଣନ୍ତି ନାହିଁ ତତ୍ତ୍ୱ କଥା, ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି। ତେଣୁ ପରଶ୍ଳୋକରେ 29 ଶ୍ଳୋକରେ କହୁଛନ୍ତି ଯେ ପ୍ରକୃତି ଗୁଣସମୂଢ଼ା ସଜ୍ଜନ୍ତେ ଗୁଣକର୍ମସୁ ତାନ୍ ଅକୃଷ୍ଣବିଦ୍ ତାନ୍ ଅକୃଷ୍ଣବିଦୋ ମନ୍ଦାନ୍ କୃଷ୍ଣବିଦ୍ ନ ବିଚାରେ। ପ୍ରକୃତି ଗୁଣସମୂଢ଼ା ସଜ୍ଜନ୍ତେ ଗୁଣକର୍ମସୁ, ଏ ଗୁଣ ଦ୍ୱାରା ଯେଉଁମାନେ ଅଧୀନ ହୋଇକି ରହିଛନ୍ତି, ସେମାନେ ଗୁଣର ଅଧୀନରେ କାର୍ଯ୍ୟ କରୁଛନ୍ତି, ସେମାନେ ହେଉଛନ୍ତି ମନ୍ଦାନ୍ ଅକୃଷ୍ଣବିତ୍, ସେମାନେ ପ୍ରକୃତରେ ଜାଣନ୍ତି ନାହିଁ, ପ୍ରକୃତ ତତ୍ତ୍ୱକୁ ଜାଣନ୍ତି ନାହିଁ, ସେମାନେ ହେଉଛନ୍ତି ମନ୍ଦାନ୍ କୃଷ୍ଣବିତ୍ ନ ବିଚାରେ। ତେଣୁ ଅକୃଷ୍ଣବିତ୍ କହିଲେ ଅଳ୍ପ ଜ୍ଞାନ ସମ୍ପନ୍ନ, କୃଷ୍ଣବିତ୍ କହିଲେ ପ୍ରକୃତ ଜ୍ଞାନ ଯେଉଁମାନେ ହାସଲ କରିଛନ୍ତି, ଯାହା କୁହାଯାଇଥିଲା ସେଇଟାକୁ ଆଉ ଟିକିଏ ଅଲଗା ପ୍ରକାର ପରିବର୍ତ୍ତନ କରି କହୁଛନ୍ତି ଭଗବାନ। ବୁଦ୍ଧିମାନ ଯେଉଁ କହିଲେ ବୁଦ୍ଧିବେଦ୍ୟମ ନ ଜନେ ଅଜ୍ଞାନ କର୍ମସଂଖ୍ୟା ସେ ସର୍ବକରଣ ବିଦ୍ୱାନ ଯୁକ୍ତ ସମାଚାର, ସେ କଥାକୁ ଏଇଟାକୁ ଆଉ ଟିକିଏ ଅଲଗା ଭାବରେ କହୁଛନ୍ତି। ଯେଉଁମାନେ ବିଦ୍ୱାନ ହୁଅନ୍ତି ସେମାନେ ଏଇଭଳି ଭାବରେ କାର୍ଯ୍ୟ କରୁଛନ୍ତି, ତେଣୁ ବିଦ୍ୱାନ ବ୍ୟକ୍ତି ତାଙ୍କୁ ସେଇଭଳି ଭାବରେ କେମିତି ସେଇ କର୍ମ ଦ୍ୱାରା ସେଇ କର୍ମଫଳକୁ କେମିତି ଭଗବାନଙ୍କୁ ଅର୍ପଣ କରିକିରି ତାଙ୍କ ଜୀବନରେ ଉନ୍ନତି କରିବେ, ସେଥିପାଇଁ ସବୁ ବ୍ୟବସ୍ଥା କରାଯାଇଛି। କୃଷ୍ଣ ଚେତନା ହେଉଛି ସେଇଟା, ସମସ୍ତଙ୍କୁ ତାଙ୍କୁ ରହିଛି ବିଚଳିତ କରାଯିବ ନାହିଁ, ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି କରନ୍ତୁ, ସେମାନେ ଆସ୍ତେ ଆସ୍ତେ ଏଇ କୃଷ୍ଣ ଯୁକ୍ତ ହୁଅନ୍ତୁ, ଯୁକ୍ତ ବୈରାଗ୍ୟ ଯିଏ ଯାହା କର୍ମ କରୁଛନ୍ତି କରନ୍ତୁ, କିନ୍ତୁ କିଛି ସେମାନେ ଭଗବାନଙ୍କ ସହିତ ଯୁକ୍ତ ହୁଅନ୍ତୁ, କିଛି ପରିମାଣ ସେମାନେ ଯୁକ୍ତ ହୁଅନ୍ତୁ, ଏକାଥରେ ସେମାନେ ଶୁଦ୍ଧ ଭକ୍ତରେ ପରିଣତ ହୋଇଯିବେନି, ଆସ୍ତେ ଆସ୍ତେ ହେବେ। କିଛି ଭଗବାନ କଥା ଶ୍ରବଣ କରିବାଠୁ ଆରମ୍ଭ ହେଲା, ଏଇ ଭଗବାନଙ୍କ ସହିତ ଆମେ ଯୁକ୍ତ ହେଲେ ଏଇଭଳି ଆଉ ଟିକିଏ ଉନ୍ନତ ସ୍ତରକୁ ଯିବା, ଆଉ ଟିକିଏ ଭଗବାନଙ୍କ ପ୍ରତି ସେବା ବଢ଼େଇବ, ବଡ଼ ହେବ, ଏଇଭଳି ଭାବରେ ତାହାପରେ ଯାଇ ପୂର୍ଣ୍ଣ କୃଷ୍ଣ ଚେତନାଶୀଳ ଜଣେ ହେବ, ଯେଉଁଠି ଭଗବାନଙ୍କୁ ସବୁଠାରୁ ଦର୍ଶନ କରିବ, ଯେଉଁଠି ପୂର୍ଣ୍ଣ କୃଷ୍ଣ ଚେତନଶୀଳ ଯେଉଁ ଆମର କଟକ ଭୁବନେଶ୍ୱର ଟ୍ୱିନ୍ ସିଟିର କଂଗ୍ରେସ ଡିପୁଟିମାନଙ୍କୁ ଆମେ ସ୍ୱାଗତ କରୁଛୁ। ତେଣୁ ମୁଁ ଚିନ୍ତା କରୁଛି କାହିଁ ଏତେ ଡେରି ହେଲା, ରାମଜୀ ପୁରା ଅପେକ୍ଷା କରିଛନ୍ତି କେତେବେଳେ ଆମ ଭକ୍ତମାନେ ଆସିବେ। ତେଣୁ ପ୍ରକୃତି ଗୁଣସମୂଢ଼ା ସଜ୍ଜନ୍ତେ ଗୁଣକର୍ମସୁ ତାନ୍ ଅକୃଷ୍ଣବିତ୍ ମନ୍ଦାନ୍ କୃଷ୍ଣବିତ୍ ନ ବିଚାରେ। ଯେଉଁମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି ସେମାନେ ଏଇ ଯେଉଁମାନେ ବିଦ୍ୱାନ ହୁଅନ୍ତି ତାଙ୍କୁ ବିଚଳିତ କରିବେ ନାହିଁ, ତାଙ୍କର କର୍ମକୁ କେମିତି ଭଗବାନ ସହିତ ଯୁକ୍ତ କରାଯିବ ସେଇଭଳି ଭାବରେ ସେ ବ୍ୟବସ୍ଥା କରିବେ। ହଠାତ୍ ଯଦି ଜଣେ କୁହାଯିବ ନା ସବୁ ବନ୍ଦ କର ଆସିକି ଇସ୍କନରେ ଯୋଗ ଦିଅ, ତାହେଲେ ସେମାନେ ଇସ୍କନରେ ମଧ୍ୟ ଆସିକି ବିଭିନ୍ନ ପ୍ରକାର ଗଣ୍ଡଗୋଳ ଆରମ୍ଭ ହୋଇଯିବ। ଯିଏ ଯେଉଁ ସ୍ତରରେ ଅଛନ୍ତି ଥିବେ ଆସ୍ତେ ଆସ୍ତେ ଭଗବାନଙ୍କ ସହିତ ଯୁକ୍ତ ହେବେ, ଧୀରେ ଧୀରେ ସେମାନେ ଆସ୍ତେ ଆସ୍ତେ କୃଷ୍ଣ ଚେତନଶୀଳ ହେବେ, ହେଇକି ଆସ୍ତେ ଆସ୍ତେ ସମୟ ଗୋଟେ ଆସିବ ଯେତେବେଳେ ସେ ପୂର୍ଣ୍ଣ କୃଷ୍ଣ ଚେତନଶୀଳ ହୋଇଯାଇଥିବେ। 1% କଥା ଆରମ୍ଭ ହେବ, 1%, 2%, 3% ଦେଇକରି 100% ପର୍ଯ୍ୟନ୍ତ ଯିବ, କୃଷ୍ଣ ଚେତନଶୀଳ ହୋଇଯିବ। ଏ ହେଉଛି କୃଷ୍ଣ ଚେତନା, ସମସ୍ତଙ୍କର କୃଷ୍ଣ ଚେତନା ରହିଛି, ସୁପ୍ତ ଭାବ ରହିଛି, କିନ୍ତୁ ଯେତେବେଳେ ସେମାନେ ସାଧୁସଙ୍ଗ ମାଧ୍ୟମରେ ଭଗବାନଙ୍କ ସେବାରେ ନିଯୁକ୍ତ ହେବେ, ଆସ୍ତେ ଆସ୍ତେ ତାଙ୍କର ସେ ଚେତନା ଜାଗ୍ରତ ହେବ। ଜାଗ୍ରତ ହେଇ ଅନ୍ତିମ ସ୍ତର ହେଉଛି କୃଷ୍ଣ ଚେତନା ସ୍ତର, ସେମାନେ ପ୍ରାପ୍ତ ହେବେ। ସେଥିପାଇଁ ଏ ସଂଘର ନାମ ହେଉଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବ ଚେତନା ସଂଘ, କୃଷ୍ଣ ଚେତନା ସଂଘ। ଆମେ ମଧ୍ୟ ଦିନେ ଏ କୃଷ୍ଣ ଚେତନା ବିଷୟରେ କିଛି ଜାଣିନଥିଲୁ, ତାପରେ ଆମେ ଆସ୍ତେ ଆସ୍ତେ ଏସବୁ କୃଷ୍ଣ ଚେତନା ସଂଘ ଯୋଗ ଦେଇ ଏ କୃଷ୍ଣ ଚେତନା ବିଷୟରେ ଆମେ କିଛି ଜାଣିଲୁ। ମୁଁ ଏକଥା କୁହେ, ମୁଁ ଯେତେବେଳେ ପ୍ରଥମେ ଇସ୍କନ ଆସୁଥିଲି, ମୋତେ ପଚାରିଲେ କ'ଣ କୃଷ୍ଣ ଚେତନା, କ'ଣ ଫିଲୋସଫି, କ'ଣ ଆମେ ଜାଣିନୁ, କିଛି ନୂଆ ନୂଆ ଆସିଛୁ, କିଛି ଜାଣିନୁ। ତେଣୁ ତାପରେ ଆମେ ଆସ୍ତେ ଆସ୍ତେ ଯେତେବେଳେ ଶାସ୍ତ୍ର ଅଧ୍ୟୟନ କଲୁ, କଥା ଶୁଣିଲୁ, ଗୁରୁଦେବଙ୍କ ଠାରୁ କଥା ଶୁଣିଲୁ, ତାପରେ କୃଷ୍ଣ ଚେତନା ଜାଣିଲେ। କୃଷ୍ଣ ଚେତନା, କୃଷ୍ଣ ଚେତନା କେତେ କେତେ ମହାନ ରହିଛି, ଫିଲୋସଫି ରହିଛି, ବହୁତ ଗଭୀର ରହିଛି, ଦର୍ଶନ ରହିଛି। ଯେତେ ଆମର ଶ୍ରୀଶ୍ରୀମଦ ଗୌରବନ୍ଦସ୍ୱାମୀ ମହାରାଜ କହନ୍ତି, ଆପଣ ଯେତେ ସମୁଦ୍ର ଭଳି ଯେତେ ଭିତରକୁ ଯିବେ ସେତେ ରତ୍ନ ସବୁ ପ୍ରାପ୍ତ ହେବେ। ଉପରେ ସବୁ ଶାମୁକା ଗେଣ୍ଡା ସବୁ ରହିଛି, ଯେତେ ଭିତରକୁ ଯିବେ ସେ ରତ୍ନକୁ ପ୍ରାପ୍ତ ହେବେ। ପ୍ରଭୁପାଦ ମହାରାଜ କହନ୍ତି, ଆମେ ଯଦି ସବୁଦିନେ ଜଣେ ଯଦି ସବୁଦିନେ 700 ଶ୍ଳୋକ ପଢ଼ିବ ଭଗବତ ଗୀତାର, ପ୍ରତିଥର ପଢ଼ିଲା ମାନେ ସେ ତା'ର ଗୋଟେ ନୂଆ ନୂଆ ଅର୍ଥ ପ୍ରାପ୍ତ ହେବ। ଏଭଳି ରହିଛି କୃଷ୍ଣ ଚେତନା, ଏଭଳି ଭାବ ରହିଛି। ଅଂଶତ ଗୋସ୍ୱାମୀ ଯେତେବେଳେ ଭାଗବତଙ୍କୁ କହୁଛନ୍ତି, ସେତେବେଳେ ସେ କହିଛନ୍ତି, ଜଣେ ଆକାଶ ଯେମିତି ଅନନ୍ତ ରହିଛି, ଯାହାର ଯେତିକି ଶକ୍ତି ରହିଛି ସେ ସେତିକି ଉପରକୁ ଉଠୁଛି, ତେଣୁ ଆକାଶର ଅନ୍ତ ନାହିଁ, ଅନନ୍ତ ଆକାଶ ରହିଛି, ନିଜ ଶକ୍ତି ଅନୁସାରେ ଜଣେ ଉଡ଼ିବ। ସେହିଭଳି ଭାବରେ କୃଷ୍ଣ ଚେତନା, ଆମର କୃଷ୍ଣଙ୍କର ଗୁଣ ବିଷୟରେ ବର୍ଣ୍ଣନା କରାଯାଉଛି, ଅନନ୍ତ ଦେବ ତାଙ୍କର 1000 ମୁଖରେ ଗୁଣଗାନ କରୁଛନ୍ତି, ଏପର୍ଯ୍ୟନ୍ତ ମଧ୍ୟ ସେ ସବୁ ନାହିଁ, ଅନନ୍ତ ଗୁଣ ରହିଛି ଭଗବାନଙ୍କର, କିଛି ଗୁଣଗାନ କଲେ ମଧ୍ୟ ସେ ସବୁ ନାହିଁ। ଏଇ ଗୋଟିଏ ଗୋଟିଏ ଶ୍ଳୋକରେ ମଧ୍ୟ ଅନେକ ଅର୍ଥ ରହିଛି। ତେଣୁ ଯା ହଉ, ତେଣୁ ତା ନକୃଷ୍ଣ ବନ୍ଧାନ କୃଷ୍ଣବିତ୍ ନ ବିଚାରେ, ତାଙ୍କୁ ବିଚଳିତ କରିବା ଦରକାର ନାହିଁ, ସେମାନେ ଆସ୍ତେ ଆସ୍ତେ ସେମାନେ ତାଙ୍କୁ କୃଷ୍ଣ ଚେତନା କିଛି କିଛି ଆମେ ତାକୁ ଦେଉଥିବା, କୃଷ୍ଣ ଚେତନା ସେମାନେ ଅଗ୍ରଗତି ହେଉଥିବେ। ହଠାତ୍ ତାଙ୍କୁ ସବୁ ବନ୍ଦ କରିଦେଇକି ତୁମେ ବନ୍ଦ କରିଦେ, ସବୁ ତୁମେ ଯାହା ଯାହା କରୁଛ ସବୁ ବନ୍ଦ କର, ଆସି ଜଏନ୍ କର, ମନ୍ଦିରରେ ଜଏନ୍ କର, ନା ସେମିତି ନାହିଁ। ଇଏ ଯେଉଁ ଶରୀର ଅଛନ୍ତି ଥିବେ, ଆସ୍ତେ ଆସ୍ତେ ସେମାନେ କୃଷ୍ଣ ଚେତନଶୀଳ ହେବେ। ତେଣୁ 30 କୁହାଯାଏ, ମୟି ସର୍ବାଣି କର୍ମାଣି ସନ୍ୟସ୍ୟାଧାତ୍ମଚେତସା ନିରାଶ୍ରୀ ନିର୍ମମ ଭୂତ୍ୱା ଯୁଦ୍ଧସ୍ୱ ବିଗତ ଜ୍ୱର। ତେଣୁ ଏଇଠି ମୟି ସର୍ବାଣି କର୍ମାଣି, ଯିଏ ଯେଉଁ କର୍ମ କରୁଛନ୍ତି କରନ୍ତୁ, ସର୍ବାଣି କର୍ମାଣି ସନ୍ୟସ୍ୟାଧ୍ୟାତ୍ମଚେତସା, ସେ କର୍ମଫଳକୁ ଭଗବାନଙ୍କୁ ଅର୍ପଣ କରିବାକୁ ପଡ଼ିବ। ଇଏ ହେଉଛି ଅଧ୍ୟାତ୍ମ ଚେତନା, ଅଧ୍ୟାତ୍ମ ଚେତସା। ନିରାଶି ନିର୍ମମ ଭୂତ୍ୱା, ଅନ୍ୟ କିଛି ନିଜର ପାଇଁ ଆଶା ନ ରଖିକି, ନିଜର ଇନ୍ଦ୍ର ତୃପ୍ତି ପାଇଁ ଆଶା ନ ରଖି, ନିଜର ଶରୀର ସମ୍ବନ୍ଧୀୟ ଯେଉଁ ରହିଛି ଅହମ୍ ମମତ୍ଵ ଏସବୁ ତ୍ୟାଗ କରି, ନିରାଶି ନିର୍ମମ ଭୂତ୍ୱା ଯୁଦ୍ଧସ୍ୱ ବିଗତ ଜ୍ୱର। ତେଣୁ ଭଗବାନ ପୁଣି ଅର୍ଜୁନ କହିଲେ, ତୁମେ ଯୁଦ୍ଧ କର, ବିଗତ ଜ୍ୱର। ବିଗତ ଜ୍ୱର କହିଲେ ଆଳସ୍ୟ ପରାୟଣ ବା ଏଇ ଜ୍ୱରାକ୍ରାନ୍ତ ମନବୃତ୍ତି ବିଶିଷ୍ଟ ନ ହୋଇ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ ଅର୍ଜୁନ, ତେଣୁ ଏହିସବୁ ଭଗବାନ ମଝିରେ ମଝିରେ ସେଇଟା କହୁ, ତୁମେ ଯୁଦ୍ଧ କର, ଯୁଦ୍ଧ କର। ଆଉ ଅନ୍ତିମରେ କହିବେନି ତୁମେ ଯୁଦ୍ଧ କର ବୋଲି, ଅନ୍ତିମରେ କହିବେ ତୁମେ, ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ତୁମେ ଯାହା ତୁମେ ଚାହୁଁଛ ଯୁଦ୍ଧ କର, ନହେଲେ ଯଦି ଭିକ୍ଷା କରିବା ପାଇଁ ଯାଉ, ଯିବ, ଯାଅ, ଯୁଦ୍ଧ ନ କରିକି ପଳେଇ ଯାଅ, ଆଉ କହିବେନି ତୁମେ ଯୁଦ୍ଧ କର ବୋଲି। ଅନ୍ତିମରେ ମଝିରେ ମଝିରେ କହୁଛ ଯୁଦ୍ଧ କରିବା ପାଇଁ, ସବୁ ଜ୍ଞାନ ଦେଲା ପରେ କହିବେ ତୁମେ ଯାହା ଚାହୁଁଛ ସେଇଟା କର। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଭଗବତ ଗୀତାର ଉଦ୍ଦେଶ୍ୟ କ'ଣ, ଏହି ଶ୍ଳୋକରେ ପରିଷ୍କାର ଭାବରେ କୁହାଯାଇଛି, ସବୁକିଛି ଭଗବାନ ପାଖରେ ଅର୍ପଣ କରିବା, ଏଇଟା ହେଉଛି କୃଷ୍ଣ ଚେତନା। ଏହି ସର୍ବାଣି କର୍ମାଣି, ସବୁ କର୍ମ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯିବ, ନହେଲେ ଆମେ କର୍ମବନ୍ଧନରେ ରହିବା। ସନ୍ୟାସା ଧାତ୍ମ ଚେତସା, ଆମ ଚେତନା ଏହିଭଳି ଭାବରେ କ'ଣ ପରମାର୍ଥ ମାର୍ଗରେ ଅଗ୍ରସର ହେବ, ଅଧ୍ୟାତ୍ମ ଚେତସା ହେବ। ନିରାଶି ନିର୍ମମ ଭୂତ୍ୱା, ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ଚିନ୍ତା ନକରି ଭଗବାନଙ୍କ ଉଦ୍ଦେଶ୍ୟରେ ସବୁ କର୍ମ କରିବାକୁ ପଡ଼ିବ।
ଯୁଦ୍ଧସ୍ୱ ବିଗତ ଜ୍ୱର, ତେଣୁ ଏଠି ଏ ଶ୍ଳୋକରେ ଭଗବାନ କହୁଛନ୍ତି ତୁମେ ଯୁଦ୍ଧ କର। ଏଠି ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି ନିରାଶି ଶବ୍ଦର ଅର୍ଥ ହେଲା ପ୍ରଭୁଙ୍କର ଆଦେଶ ଅନୁଯାୟୀ କର୍ମ କରିବା, ନିଜର କୌଣସି ଆଶା ରଖିବାନି ମୁଁ ଏମିତି କରିବି ସେମିତି କରିବି ମୋର ଏଭଳି ଇନ୍ଦ୍ରିୟ ତୃପ୍ତି ପାଇବି ଏଇସବୁ, ଏଇଟା ହେଉଛି ଆଶା କରିବା। ନିରାଶା କହିଲେ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରିବା, କର୍ମ କରି କୌଣସି ଫଳ କାମନା ରଖିବା ଉଚିତ ନୁହେଁ। ଯେ କୋଷାଗାର ରକ୍ଷକ ସେ ତାର ପ୍ରଭୁ ନିମିତ୍ତ କୋଟି କୋଟି ଟଙ୍କା ଗଣିପାରେ, କିନ୍ତୁ ଏଥିପାଇଁ ସେ ପଇସାଟିଏ ନିଜର ବୋଲି ମଧ୍ୟ ଦାବି କରେ ନାହିଁ। ଏ ପ୍ରକାର ଚେତନାକୁ ନିର୍ମମ ଅର୍ଥାତ୍ କିଛି ମୋର ନୁହେଁ ଏହା କୁହାଯାଏ। ତେଣୁ ଆ ପରେ ଯେଉଁ କଥା ରହିଛି ଆମେ ଆସନ୍ତାକାଲି ଆଲୋଚନା କରିବା। ଯିଏ ଏଭଳି ଭାବରେ ଭଗବାନ କଥା ଅନୁସାରେ କାର୍ଯ୍ୟ କରିବେ ସେମାନେ କର୍ମଫଳରୁ ମୁକ୍ତ ହେବେ ଏକଥା କହିବେ। ଆସନ୍ତାକାଲି ଆମେ ଏଇଟା ଆଲୋଚନା କରିବା। 31 ଶ୍ଲୋକ ପର୍ଯ୍ୟନ୍ତ ଆଜି ଆମେ କଥା କହିଲେ, 25 ରୁ 30 ଏଇ 6ଟି ଶ୍ଲୋକ ଆଲୋଚନା କଲେ। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କିଛି କାହାର କିଛି ରହିଛି ପ୍ରଶ୍ନ ବା କିଛି ସନ୍ଦେହ, ନହେଲେ ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌରଭକୁନ୍ଦ କି, ଦାଇ ଗୌର ପ୍ରମାନନ୍ଦୀ।